ॐ नमो भगवते वासुदेवाय ॐ नमो भगवते वासुदेवाय। हरे कृष्ण। आम आज श्रीमद् भगवद गीता चतुर्थ अध्याय श्लोक 9 कथा आरंभ करवा। गत काली 8 नंबर श्लोक जाए कथा आम कही भगवान का प्रसिद्ध 2 श्लोक आम समस्त आवृत्ति करुले यदा यदा ही धर्म से ग्रानीर्भवति भारत अभ्युत्थान धर्म से तदात्मान सुधाम्यहम परित्राणाय साधुना विनाशाय चतुष्कृता धर्म संस्थापनार्थाय संभवामि युगे युगे। तेणु वर्तमान नवम श्लोक जो भगवान कहे जो आम सिद्धर स्वामी टीका कौन जयति एवं विधान एवं विधान ईश्वर जन्म कर्मण ज्ञानी फलमाह। भगवान जो जन्म कर्म इत्यादि ये ज्ञान जो प्राप्त हे से कौन फल कौन फल पाइबे से कथा ये श्लोक कह नवम श्लोक जन्म कर्म च मे दिव्यम एवं जो व्यतीत तथा त्यक्त्वा देयं पुनर्जन्म नयति मामेति शोर्जुना। भगवान प्रसिद्ध श्लोक भगवान कर निजर भाषा निजर कथा गीत भगवद गीता भगवान ये काम कर संगीत भगवान कर परमार्थिक संगीत भगवान ये कही भगवान कर मुख निशुद जहाँ स्वयं पद्मनाभ मुख पद्मात्री सुधम ये कथा वर्णन कर पुराण रे गीता महात्मा रे भगवान मुख निर्गत वाणी। तेणु भगवान एक कथा जन्म कर्म चमे दिव्यम मोर जन्म एवं कर्म हूँ दिव्य जन्म कर्म चमे दिव्यम एवं जो व्यतीत यो भगवान का जन्म कर्म इत्यादि को जो मैंने तत्व जानवे कौन हम ना त्यक्ता देह पुनर्जन्म नईती से देह त्याग करे पुनर्जन्म नवाक पड़े ना। तेणु अर्जुन चिंता करें कौन हवा आम अवस्था कौन हम ना माँ मेति मो पाक आसवे से अर्जुन अर्जुन से मो पाक आसवे त्यक्ता देह देह त्याग कला मृत्यु बोली कहना देह त्याग करवा आम मृत्यु ना देह त्याग करवा देह त्याग कर भौतिक जगत को आसवा ना पुनर्जन्म नवा ना खाली भगवान जन्म कर्म ये जो दिव्य रही जन्म कर्म ये सब दिव्य ये तत्व जाणीजा तो सर्वत्याग करवा भगवान पाखु जावा। तेणु तत्व केमी जाणवा तेणु भगवान पर कहे सप्तम अध्याय कश्चित मांग व्यतीत तत्व खूब क्वचित लोक भगवान तत्व जानती। तेणु तत्व केमी जाणी भगवान मत कहे पर द्वादश अध्याय कहे द्वादश अध्याय द्वादश अध्याय तो भक्ति योग अष्टादश अध्याय मत कहे भक्तिया माम अभिजानाति जावान दस्तास्मि तत्व तत्वमान तत्व तो ज्ञाता विशदे तदनंतरम केमी आम तत्व जाणी भगवान को ना भक्ति मध्यम अन्य जो विभिन्न प्रकार उपाय अच्छे भगवान जानवर ज्ञान मार्ग अष्टांग योग मार्ग इत्यादि ये मार्ग में आम भगवान को पूर्ण भाव जापर ना केवल भक्ति मार्ग में ही आम भगवान को जानवा तत्व जानवा ठीक ठीक जानवा। भगवद गीता अष्टादश अध्याय भगवान कह भक्तिया माम अभिजानाति भक्ति मत जान जावान चेष्टा मु किभली भाव मु जावान भागवत मत से श्लोक आसव जवान चेष्टास्मी तत्व तेणु ये सब भक्ति मत जानवे भक्तिया माम अभिजाना जवान चेष्टास्मी तत्व तत्व तो ज्ञातवा भगवान तत्व जान लें विशदे तदनंतरम विशदे कहले भगवत धाम की से जीवे। तेणु ये श्लोक भाष्य प्रभुपाद महाराज कहते जीवर ଭୌତିକ ବନ୍ଧନରୁ ଏ ପ୍ରକାର ମୁକ୍ତି କିଛି ସହଜ କଥା ନୁହେଁ। ନିରାକାରବାଦୀ ଓ ଯୋଗୀଗଣ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ସାଧନ କରି ଯୋଗ ସିଦ୍ଧି କାମନା ରଖିଥାନ୍ତି, ଅନେକ ଜନ୍ମ ବିତାଇ ଅନେକ କଷ୍ଟ ସହ୍ୟ କଲା ପରେ ମୁକ୍ତି ଲାଭ କରନ୍ତି। କିନ୍ତୁ ଭଗବାନଙ୍କର ଭକ୍ତ ତାଙ୍କୁ କୁହାଯାଏ ନାହିଁ ଯେ ତାଙ୍କୁ ବହୁତ ଜନ୍ମ ନେବାକୁ ପଡ଼ିବ ବୋଲି। ପ୍ରଭୁପାଦ ମହାରାଜ କହିଛନ୍ତି, ଗୋଟେ ଉଦାହରଣ ଦେଇଛନ୍ତି। ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି କ'ଣ ନା, ଏଇ ଯେଉଁ ଯୋଗ ସିଡ଼ି ଆମେ କହୁଥିଲୁ, ଯୋଗ ସିଡ଼ି ଯେଉଁମାନଙ୍କର ଗୋଟେ 100 ମହଲା ଘର ଅଛି, ଆମର ଯେଉଁ ଲାଡ଼େନ୍ ଯେଉଁ ୱାର୍ଲଡ଼ ଟ୍ରେଡ଼ ସେଣ୍ଟର ଆମେରିକାର ଯେଉଁ ଇଏ କରିଦେଇଥିଲେ, ବମ୍ ପକାଇ ଦେଇଥିଲେ, କେତେ ମହଲା ଥିଲା ସେଇଟା? 101 ମହଲା ନା କେତେ? 101 ନା କେତେ ମହଲା ଥିଲା? ତେଣୁ ସେଇ 101 ମହଲାକୁ ଯଦି ଜଣେ ଚାଲିକରି ଯିବ, ଆମର ଗୋଟେ କଥା ଅଛି, ଆମେ ପାଶ୍ଚାତ୍ୟ ଜଗତରେ ସବୁ ଏଇଭଳି ଭାବରେ ଆମେ ଯାଇଥିଲୁ କାନାଡ଼ାରେ, ଆମ ଟରଣ୍ଟୋରେ ଆମ ପୁଅ ଥିଲେ, ସେଇଟା କେତେ ମହଲା ଥିଲା? 24 ମହଲା ନା 60 ମହଲା? 24 ମହଲା ଥିଲେ। ତେଣୁ ସିଏ ପାଶ୍ଚାତ୍ୟ ଜଗତରେ ସବୁ ଘର ଏଇଭଳି ଭାବରେ ଆପାର୍ଟମେଣ୍ଟ ସବୁ ରହିଛି। ତେଣୁ ଦୁଇ ତିନି ଜଣ ସାଙ୍ଗ ସିଏ ଏଇଭଳି ଭାବରେ, ସେଦିନ ଲିଫ୍ଟରେ ଲାଇଟ୍ ନାହିଁ, ଲିଫ୍ଟ ଚାଲୁନଥିଲା, ଚାଲି ଚାଲିକି ଯାଉଛନ୍ତି ସିଡ଼ି, ଚାଲି ଚାଲିଗଲେ କେତେ କଷ୍ଟ ନ ହେବ। ତେଣୁ ତାଙ୍କ ଭିତରେ କଥା ହେଉଛନ୍ତି ଯେ ଠିକ୍ ଅଛି, ଆଉ ଆମେ ଏତେ ବଡ଼ କଷ୍ଟ କରିବା, ଆମେ ଗୋଟେ ଗୋଟେ କଥା କହିକି ସମୟଟାକୁ ବିତେଇଦେବା, କଷ୍ଟରେ ଜଣାପଡ଼ିବ ନାହିଁ। କିଏ କ'ଣ ସବୁ କହିଲେ, ତାଙ୍କ ଜୀବନର କ'ଣ କ'ଣ ଅନୁଭୂତି ସବୁ କହିଲେ, ସବୁ କହି କହି ଲାଷ୍ଟକୁ ଯେତେବେଳେ ହେଇଗଲା, 50 ମହଲାରେ ମନେକର ଅଛନ୍ତି, 51 ମହଲାରେ 49 ମହଲା ପାର ହେଇଗଲେ, ସେତେବେଳେ ଜଣେ କହୁଛନ୍ତି, ଆରେ ଆଉ ଗୋଟେ ସବୁଠୁ ବଡ଼ ଅସୁବିଧା ହେଉଛି, ବଡ଼ କଷ୍ଟ ହେଉଛି, ବଡ଼ କଥା ହେଉଛି କ'ଣ ନା, କ'ଣ ହେଲା ନା, ଘରର ଚାବି ଆମେ ରହିଗଲା ତଳେ। ତେଣୁ ଏଇଭଳି ଭାବରେ ଭଗବାନଙ୍କୁ ଜାଣିବା ପାଇଁ ଯେଉଁ ବିଭିନ୍ନ ପ୍ରକାର ସିଡ଼ି ରହିଛି, ଯୋଗ ସିଡ଼ି ରହିଛି, ଏଇଭଳି ଭାବରେ ସିଡ଼ି ଚଡ଼ି ଚଡ଼ିକା ଯିବେ। କ୍ଲେଶୋଧିକତର ସ୍ତେଷାମ ଅବ୍ୟକ୍ତା ସପ୍ତ ଚେତ ସାମ ଭଗବତ ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିବେ, ବହୁତ କଷ୍ଟ ସ୍ୱୀକାର କରିବେ ସେମାନେ। କିନ୍ତୁ ଭକ୍ତିରେ ଯେଉଁମାନେ ଯିବେ, ଭକ୍ତି ଏଭଳି ଯେ ଭକ୍ତି ଗୋଟେ ଲ୍ୟାଡ଼ର ଭଳି, କ'ଣ ସେଟା ଭକ୍ତି କହନ୍ତି, ଲିଫ୍ଟ, ଲିଫ୍ଟ ଲିଫ୍ଟରେ ଧଡ଼ 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 ଯାଇ ପହଞ୍ଚିକି ଗୋଟେ ମିନିଟ୍ ଲାଗିବ ନାହିଁ, ଯାଇ ପହଞ୍ଚିବେ ସେଠି। ତେଣୁ ଭକ୍ତି ହେଉଛି ସେଇଭଳି ଭାବରେ, ସାଙ୍ଗେ ସାଙ୍ଗେ ଖଟୁଆଙ୍କ ମହାରାଜ ଭଗବାନଙ୍କର ଭକ୍ତି ଆଚରଣ କଲେ, ଧ୍ୟାନ କଲେ, ଭକ୍ତି ଯୋଗରେ ଧ୍ୟାନ କଲେ। ଆଜି ଆମେ ସକାଳେ କହୁଥିଲେ ବ୍ୟାସଦେବ ଭଗବାନ ଧ୍ୟାନ କରୁଥିଲେ ଭକ୍ତି ଯୋଗରେ। ତେଣୁ ଖଟୁଆଙ୍କ ମହାରାଜ ଭଗବାନ ଭକ୍ତି ଯୋଗରେ ଧ୍ୟାନ କଲେ, ଗୋଟିଏ ମୁହୂର୍ତ୍ତରେ ଭଗବାନ ପ୍ରାପ୍ତ ହୋଇଗଲେ, ଅନେକ ଜନ୍ମ ବିତିବାକୁ ପଡ଼ିଲା ନାହିଁ, ଗୋଟିଏ ଜନ୍ମ। ଜ୍ଞାନୀମାନଙ୍କୁ ଅନେକ ଜନ୍ମ ବିତିବାକୁ ପଡ଼େ, ବହୁନାମ ଜନ୍ମ ନାମନ୍ତେ ଜ୍ଞାନ ବା ନାମ ପ୍ରପଦ୍ୟତେ, ଜ୍ଞାନ ମାର୍ଗରେ ବହୁତ ଜନ୍ମ ବିତିଗଲା ପରେ ସେମାନେ ଜାଣନ୍ତି ଯେ ପ୍ରକୃତରେ ବାସୁଦେବ ସର୍ବମିତି, ବାସୁଦେବ ହେଉଛନ୍ତି ସର୍ବମିତିର ମୂଳ, ଏତିକି ଜାଣନ୍ତି ସେମାନେ। ଭଗବାନ ପ୍ରାପ୍ତ ହେବା ତ ଅଲଗା କଥା, ଖାଲି ଏତିକି ଜାଣନ୍ତି ଯେ ବାସୁଦେବ ହେଉ ସବୁକିଛିର ମୂଳ, ଯାହା ଭଗବାନ କହିଲେ ସପ୍ତମଧ୍ୟରେ, ମତ ପ୍ରତର ନାନ୍ୟତ କିଞ୍ଚିତ ସ୍ତ୍ରୀ ଜାଣି ଦୟା ମୟି ସର୍ବମିଦମ ପ୍ରଥମ ସୂତ୍ରେ ମଣି ଗଣାଇବ। ଭଗବାନଠାରୁ ଆଉ ଉନ୍ନତର ସତ୍ୟ କିଛି ନାହିଁ, ଭଗବାନ ପାଖରେ ସମସ୍ତେ ଯୁକ୍ତ ହୋଇକି ରହିଛନ୍ତି ସୂତ୍ରରେ, ଏଇ ଯେଉଁ ରହିଛି ମାଳାରେ ଯେଉଁଭଳି ଭାବରେ ମଣି ବା ଫୁଲ ସବୁ ଗୁନ୍ଥା ହେଇଛି, ସୂତ୍ର ରହିଛି, ସୂତା ରହିଛି ଭିତରେ, ସୂତ୍ରେ ମଣି ଗଣାଇବ, ସେଇଭଳି ଭାବରେ ଭଗବାନଙ୍କ ସହିତ ସମସ୍ତେ ଯୁକ୍ତ ହୋଇକି ରହିଛନ୍ତି। ଏ କଥା ଜାଣନ୍ତି, ବହୁତ ଜନ୍ମ ବିତିଗଲା ପରେ, ବହୁତ କଷ୍ଟ ସ୍ୱୀକାର କଲା ପରେ ଏତିକି ଜାଣନ୍ତି ସେମାନେ। କିନ୍ତୁ ଭକ୍ତ ସାଙ୍ଗେ ସାଙ୍ଗେ ସେ ଜାଣିଯାଏ ଭଗବାନ ହେଉଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ପରମ ଈଶ୍ୱର ହେଉଛନ୍ତି ସେଇ କୃଷ୍ଣ। ତେଣୁ ସେ ଭଗବାନଙ୍କ ଶରଣରେ ଯାଏ, ତାକୁ ବହୁତ ଜନ୍ମ ବିତେଇବାକୁ ପଡ଼େ ନାହିଁ, ଗୋଟିଏ ଜନ୍ମ। ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି, ଗୋ ବ୍ୟାକ୍ ଟୁ ଗଡ୍ ହେଡ୍ ଇନ୍ ଦିସ୍ ଭେରି ଲାଇଫ୍, ଏଇ ଜନ୍ମରେ ଭଗବତ ଆମକୁ ଚାଲିଯାଅ, ଭଗବାନ ବ୍ୟବସ୍ଥା, ଗୁରୁଦେବ ବ୍ୟବସ୍ଥା କରିଛନ୍ତି, ଏଇ ଜନ୍ମରେ ଭଗବତ ଧାମ ପ୍ରାପ୍ତ ହେବା। ତେଣୁ ଏ ଯେଉଁ ଭଗବାନଙ୍କର ଜନ୍ମ କର୍ମ ହେଉଛି ଦିବ୍ୟ, ଏଇଟାକୁ ଜାଣିବାର ପଡ଼ିବ। ଏ ଭୌତିକ ନୁହଁ, ଆମେ ସବୁ କିଛି ଭୌତିକ ଜଗତରେ ସବୁ କିଛି ଭୌତିକ ଜିନିଷ ରହିଛି, କିନ୍ତୁ ଭଗବାନ ଏ ଭୌତିକ ବସ୍ତୁ ନୁହନ୍ତି, ଭୌତିକ ବସ୍ତୁର ଉର୍ଦ୍ଧ୍ୱରେ, ଏସବୁ ଦିବ୍ୟ। ତେଣୁ ଏଇଟାକୁ ଯେଉଁମାନେ ଠିକ୍ ଠିକ୍ ଜାଣନ୍ତି, ତତ୍ତ୍ୱରେ ଠିକ୍ ଠିକ୍ ଜାଣନ୍ତି ଯେଉଁମାନେ, ସେମାନଙ୍କର ଜୀବନ ଧନ୍ୟ ହୋଇଗଲା। ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ, ସେମାନେ ଆଉ ଭୌତିକ ଜଗତକୁ ଆସିବେ ନାହିଁ, ସେମାନେ ଭଗବତ ଧାମକୁ ଯିବେ। ତେଣୁ ଏଭଳି ଭାବରେ ଏ ଶ୍ଳୋକରେ କହି ଜନ୍ମ କର୍ମ ତମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ତତ୍ତ୍ୱା ଦେହ ପୁନର୍ଜନ୍ମ ନୈତି ମହାମିତି ସୁ ଅର୍ଜୁନ। ତେଣୁ ତା ପର ଶ୍ଳୋକ ଯେଉଁ କହିବେ, ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି, କଥଂ ଜନ୍ମ କର୍ମ ଜ୍ଞାନେନ ତତ୍ ପ୍ରାପ୍ତି ସ୍ୟାତ୍ ଇତ୍ୟତ ଆହ। ଅର୍ଜୁନ ଯଦି ମନରେ ଭାବିବେ ଆପଣଙ୍କର ଜନ୍ମକର୍ମ ଏ ଜ୍ଞାନଟା ପ୍ରାପ୍ତ ହୋଇଗଲେ କେମିତି ଆପଣ ପ୍ରାପ୍ତ ହୋଇଯାଆନ୍ତି, ଏ ଯଦି ପ୍ରଶ୍ନ ଯଦି ତାଙ୍କ ମନରେ ଆସେ, ତେଣୁ ଭଗବାନ ସେ ଏ ଶ୍ଳୋକଟି କହୁଛନ୍ତି, ଦଶମ ନମ୍ବର ଶ୍ଳୋକଟି କହୁଛନ୍ତି, ଭୀତରାଗ ଭୟ କ୍ରୋଧ ମମୟା ମାମ ଉପାସିତା ବହବୋ ଜ୍ଞାନ ତପସା ଭୂତା ମଦ୍ଭାବମାଗତ। ଭଗବାନଙ୍କ ଜନ୍ମକର୍ମକୁ ଯଦି ଆମେ ଠିକ୍ ଠିକ୍ ଜାଣିଯିବା ତତ୍ତ୍ୱରେ, ତାହେଲେ ଆମେ ଏହି ସ୍ତରକୁ ଆସିବା। ବୀତ ରାଗ ଭୟ କ୍ରୋଧ, ଏ ଭୌତିକ ଜଗତରେ ଆମର ଯେଉଁ ରାଗ ରହିଛି, ଯେଉଁ ଆସକ୍ତି ରହିଛି ଏବଂ ଭୟ ରହିଛି, ଭବିଷ୍ୟତ ପ୍ରତି ଗୋଟେ ଭୟ ରହିଛି, ଅନିଶ୍ଚିତତା ରହିଛି ଭୟ, ଏବଂ ବିଭିନ୍ନ ପ୍ରକାର କାମ ଯେତେବେଳେ ଆମେ ବାଧା ପ୍ରାପ୍ତ କରୁଛୁ ସେଥିରେ କ୍ରୋଧ ଜାତ ହେଉଛି। ତେଣୁ ଏଇଥିରୁ ଯେଉଁମାନେ ଏ ଭଗବାନ ତତ୍ତ୍ୱରେ ଜାଣିଲେ ଏସବୁରୁ ଦୂର ହେବେ, ଏସବୁ ବାହାରି ମାନେ ଏସବୁ ଉର୍ଦ୍ଧ୍ୱକୁ ଯିବେ। ଭୀତ ରାଗ ଭୟ କ୍ରୋଧ, ଭୀତ ରାଗ ଭୟ କ୍ରୋଧ ମନମୟା ମାମ ଉପାସିତା। କେମିତି ଭୀତ ରାଗ ଭୟ କ୍ରୋଧ ହେବ, ମନମୟା ମନରେ ମୋତେ ଚିନ୍ତା କରିବେ, ମନମୟା ମା ଉପାସିତା ଭଗବାନଙ୍କର ଆଶ୍ରୟ ନେବେ, ଭଗବାନଙ୍କ ଶରଣରେ ଯିବେ, ଭଗବାନ ପୂଜା କରିବେ, ଭଗବାନ ସେବାରେ ନିଯୁକ୍ତ ହେବେ, ମା ଉପାସିତା। ଏହିଭଳି ଭାବରେ ଯଦି ଅର୍ଜୁନ କହିବେ, ପ୍ରଭୁ ଏଭଳି କିଛି ଉଦାହରଣ ଅଛି, ସେମିତି କିଛି ପାଇଛନ୍ତି ନା, ଭବ ଅନେକ ଏହିଭଳି ଭାବରେ ମୋତେ ପ୍ରାପ୍ତ, ଭବ ଜ୍ଞାନ ତପସା, ଏଇ ଜ୍ଞାନ ପ୍ରାପ୍ତ ହୋଇ ମୋର ସେବାରେ ନିଯୁକ୍ତ ହୋଇ ଏହି ତପସ୍ୟା କରିବା ଦ୍ୱାରା ଭବ ଜ୍ଞାନ ପୂତା, ସେମାନେ ପବିତ୍ର ହୋଇଯାଇଛନ୍ତି, ପୂତା ଅପବିତ୍ର ଆଉ ସେମାନେ ନାହାନ୍ତି, ତାଙ୍କ ସବୁ ପାପ ଧ୍ୱଂସ ହୋଇଯାଇଛି, ନଷ୍ଟ ହୋଇଯାଇଛି, ସେମାନେ ପବିତ୍ର ହୋଇଯାଇଛନ୍ତି। ତେଣୁ ମଦ୍ଭାବ ମାଗତା, ମୋର ଭାବକୁ ସେମାନେ ପ୍ରାପ୍ତ ହୋଇଛନ୍ତି, ମୋତେ ସେମାନେ ପ୍ରାପ୍ତ ହୋଇଛନ୍ତି। ଭାବ ଭାବ ମାନେ ଅନେକ, କିଏ ସବୁ ପ୍ରାପ୍ତ ହୋଇଛନ୍ତି, କିଏ ପ୍ରାପ୍ତ ହୋଇଛନ୍ତି, ଆମର ଏଇଠି ରହିଛନ୍ତି ପ୍ରଭୁପାଦ, ଗୁରୁଦେବ, ଏମାନେ ସବୁ ପ୍ରାପ୍ତ ହୋଇଛନ୍ତି, ତାଙ୍କୁ ଭଗବାନ ପ୍ରାପ୍ତ ହୋଇଛନ୍ତି। କେମିତି ଜାଣିବେ ଭଗବାନ ପ୍ରାପ୍ତ ହୋଇଛନ୍ତି ବୋଲି, ନା ଅନ୍ତିମ ସମୟରେ ସେ ଭଗବାନଙ୍କ ଚିନ୍ତା କରି ଶରୀର ତ୍ୟାଗ କରିଛନ୍ତି, ପ୍ରଭୁପାଦଙ୍କର ଯେଉଁ ଶରୀର ତ୍ୟାଗ କରିଛନ୍ତି ସେଇଟା ଭିଡ଼ିଓ ରହିଛି, ଭଗବାନଙ୍କର ଗୁଣଗାନ କରିକରି ସେ ଶରୀର ତ୍ୟାଗ କରିଛନ୍ତି। ଗୌରବନ୍ଦ ସ୍ୱାମୀ ମହାରାଜ ତାଙ୍କର ଆବିର୍ଭାବ ପାଳନ କରାଯିବ 31 ତାରିଖରେ, ଭଗବାନ କଥା କହି ଶରୀର ତ୍ୟାଗ କରିଥିଲେ। ଆମର ଗୁରୁଦେବ ସେ ଭଗବାନଙ୍କର ଯେଉଁ ରାସଲୀଳାକୁ ଏଇ ସଙ୍ଗୀତ ଗାନ କରିକରି ଶରୀର ତ୍ୟାଗ କରିଛନ୍ତି। ଏଭଳି ଭାବରେ ଆମ ଆଖି ଆଗରେ ଏସବୁ ରହିଛି, ଏବଂ ଇତିହାସରେ ବହୁତ, ବୈଦିକ ଇତିହାସରେ ବହୁତ ପ୍ରମାଣ ରହିଛି, ବହୁ ବହୁ ଅନେକ ବ୍ୟକ୍ତି ଭଗବାନ ପ୍ରାପ୍ତ ହୋଇଛନ୍ତି। କିଏ 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 ଭଗବାନ ପ୍ରାପ୍ତ ହୋଇଥିବାର କିଏ କାହା କାହା ନାମ ସବୁ କହିବେ? ଦ୍ୱିତୀୟ ସ୍କନ୍ଦ ଭାଗବତ ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏକଥା ବ୍ରହ୍ମା କହୁଛନ୍ତି ନାରଦ ମୁନିଙ୍କୁ, ବହୁତ ଭଗବାନ ପ୍ରାପ୍ତ ହୋଇଛନ୍ତି, ବ୍ରହ୍ମା ନିଜେ ଭଗବାନ ପ୍ରାପ୍ତ ହୋଇଛନ୍ତି, ନାରଦ ଭବ ବା ଶିବଜୀ, ପ୍ରହ୍ଲାଦ, ମନୁ, ସତରୂପା, ମନୁପୁତ୍ର, ପ୍ରାଚୀନ ବହି ମନକର ପୁତ୍ର ହେଉଛନ୍ତି କିଏ ଉତ୍ତାନପାଦ ପ୍ରିୟବ୍ରତ ଏମାନେ ପ୍ରାଚୀନ ବହି ରୁଭୁ ଅଙ୍ଗ ଧ୍ରୁବ ଇକ୍ୱାକୁ ଐଲ ଐଲ ହେଉଛନ୍ତି କିଏ ଐଲ ହେଉଛନ୍ତି ପୁରୁରବା ଇଲାଙ୍କର ପୁତ୍ର ପୁରୁରବା ଯିଏକି ବିବାହ କରିଥିଲେ ଉର୍ବଶୀଙ୍କୁ ଇଲାଙ୍କର ପୁତ୍ର ହେଇଥିବାରୁ ଇଲା ହେଉଛନ୍ତି ଯେଉଁ ବୈବସ୍ୱତମାନଙ୍କର ପ୍ରଥମ କନ୍ୟା ତାପରେ ସେ ପୁତ୍ର ହେଲେ ତାପରେ କନ୍ୟା ହେଲେ ଏଭଳି ଭାବରେ ହେଇଥିଲା ତେଣୁ ତାଙ୍କର ପୁତ୍ର ପୁରୁରବା ତାଙ୍କୁ ଅହିଲ ବୋଲି କୁହାଯାଏ ଏକାଦଶ ସ୍କନ୍ଧ ଛବିଶ ଅଧ୍ୟାୟରେ ତାଙ୍କର ଅହିଲ ଅହିଲଙ୍କ ଗୀତ ରହିଛି ଅହିଲ ଗୀତ ବୋଲି କୁହାଯାଏ ତେଣୁ ଇଏ ଅହିଲ ପାଣି ଟିକେ ଆଣ ବଟଲ ଅଛି ତେଣୁ ଅହିଲ ମୁଚୁକୁନ୍ଦ ଗାଧୀ ଗାଧୀ ହେଉଛନ୍ତି କିଏ ବିଶ୍ୱାମିତ୍ର ବିଶ୍ୱାମିତ୍ରଙ୍କର ପିତା ଗାଧୀ ନା କିଏ ଅମ୍ବରୀଷ ସଗର ଗୟ ନୌଶ ମାନ୍ଧାତା ଅଲର୍କ ସତ୍ୟଧନ୍ୱା ରନ୍ତିଦେବ ଦେବବ୍ରତ ଦେବବ୍ରତ କିଏ ଭୀଷ୍ମ ଭୀଷ୍ମଦେବ ବଳି ଦିଲୀପ ସୌଭରୀ ଶିବି ଦେବଳ ପିପଳାଦ ଉଦ୍ଧବ ପରାଶର ଭୂରିସେଣ ବିଭୀଷଣ ହନୁମାନ ଉପେନ୍ଦ୍ର ଦତ୍ତ ବା ସୁଖଦେବ ଗୋସ୍ୱାମୀ ପାର୍ଥ ସ୍ୱୟଂ ଅର୍ଜୁନ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ତାଙ୍କ ନାଁ ସବୁ ରହିଛି ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ତିନୋଟି ଶ୍ଳୋକ ରହିଛି କଥା ବିଧୁର ଶ୍ରୁତଦେବ ତେବେ ବିଦନ୍ତି ସେମାନେ ସବୁ ପ୍ରାପ୍ତ ହୋଇଛନ୍ତି ଏସବୁ ରହିଛି ବୈଦିକ ଇତିହାସରେ ସେମାନେ ସବୁ ରହିଛି ଜଣ ଜଣଙ୍କର ଇତିହାସ କହିଲେ ଅନେକ ସମୟ ଲାଗିବ ଜଣ ଜଣ ଜୀବନରେ କେମିତି ସେମାନେ ଭଗବାନ ପ୍ରାପ୍ତ ହୋଇଛନ୍ତି ଭଗବତ ତତ୍ତ୍ୱ ଜାଣି ସେମାନେ ଭଗବତ ଧାମ ପ୍ରାପ୍ତ ହୋଇଛନ୍ତି ଭାଗବତରେ ସେମାନଙ୍କ ସବୁ କଥା ଆସିବ ଅନ୍ୟ ପୁରାଣମାନଙ୍କରେ ମଧ୍ୟ ସେମାନଙ୍କ କଥା ସବୁ ଅଛି ସବୁ ସମସ୍ତଙ୍କର କଥା ଆମ ଭାଗବତ ପ୍ରାପ୍ତ ହେବା ନାହିଁ ବିଭିନ୍ନ ପୁରାଣମାନଙ୍କରେ ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଗୀତରାଗ ଭୟ କ୍ରୋଧା ମନ୍ମୟା ମା ଉପାସିତା ଭାବ ଜ୍ଞାନ ତପସା ଭୂତା ମଧ୍ୟା ମା ଗଦା ଭଗବାନ ପ୍ରାପ୍ତ ହୋଇଛନ୍ତି ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି ଯେ ବ୍ୟକ୍ତିକୁ ଏ ଭୌତିକ ଜଗତ ପ୍ରତି ଥିବା ଆସକ୍ତିର ତିନୋଟି ସ୍ତରରୁ ମୁକ୍ତ ହେବାକୁ ପଡ଼ିବ ଭିତ ରାଗ ଭୟ କ୍ରୋଧ ଯେଉଁ କୁହାଗଲା ନା ରାଗ ରାଗ କହିଲେ ଆସକ୍ତି ଆସକ୍ତିରୁ ମୁକ୍ତ ହେବାକୁ ପଡ଼ିବ ତିନୋଟି ସ୍ତର ରହିଛି ଆସକ୍ତିର କ'ଣ କ'ଣ ନା ଯଥା ଦିବ୍ୟ ଜୀବନଯାପନ ପ୍ରତି ଅବହେଳା ପ୍ରଦର୍ଶନ ଭୌତିକ ଆସକ୍ତି ଥିବାରୁ ଏ ପ୍ରତି ଏ ଦିବ୍ୟ ଜୀବନଯାପନ ପ୍ରତି ଅବହେଳା ସେମାନେ ପ୍ରଦର୍ଶନ କରୁଛନ୍ତି ତାପରେ ଦିବ୍ୟ ବ୍ୟକ୍ତିତ୍ୱ ପ୍ରତି ଭୀତି ଦିବ୍ୟ ବ୍ୟକ୍ତି ଭଗବାନ କହିଲେ ତାଙ୍କର ଗୋଟେ ଭୟ ଆସୁଛି ଭୟ ରହୁଛି ଏବଂ ଜୀବନର ନୈରାଶ୍ୟ ଉତ୍ପାଦନକାରୀ ଶୂନ୍ୟ ଧାରଣା ଯେଉଁ ଶୂନ୍ୟବାଦୀ ଶୂନ୍ୟବାଦୀ ଯେଉଁ ବୌଦ୍ଧ ଧର୍ମକୁ ଶୂନ୍ୟବାଦୀ ବୋଲି କୁହାଯାଏ ତେଣୁ ଏମାନେ ଏସବୁ ବିଭିନ୍ନ ଏ ଭୌତିକ ଆସକ୍ତି ଥିବାରୁ ଏମାନେ ଏହି ସ୍ତରକୁ ଭଗବାନଙ୍କର ଶରଣ ଯାଉନାହାନ୍ତି ତେଣୁ ଏହି ସ୍ତର ଜଣେ ଭଗବାନଙ୍କର ଯେଉଁ ଜନ୍ମ କର୍ମ ଏସବୁ ତତ୍ତ୍ୱରେ ଜାଣିଲେ ସେମାନେ ଏ ଭୀତ ରାଗ ଭୟ କ୍ରୋଧ ରାଗ ବା ଆସକ୍ତି ଭୟ ଏବଂ କ୍ରୋଧ ଏଥିରୁ ସେମାନେ ମୁକ୍ତ ହେବେ ଭୀତ ରାଗ ଭୟ କ୍ରୋଧ ମନ୍ମୟା ମନରେ ଭଗବାନଙ୍କୁ ଚିନ୍ତା କରିବେ ମନ୍ମୟା ଭୀତ ରାଗ ଭୟ କ୍ରୋଧ ମନ୍ମୟା ମା ଉପାସିତା ଭଗବାନଙ୍କର ଆଶ୍ରୟରେ ଯିବେ ଭଗବାନଙ୍କ ଶରଣରେ ଯିବେ ଏଇଭଳି ଭାବରେ ଅନେକ ଭଗବାନ ପ୍ରାପ୍ତ ହୋଇ ଭାବ ଜ୍ଞାନ ତପସା ପୂତା ମଧ୍ୱା ମାଗତା ମୁଁ ତାଙ୍କର ଗୋଟେ ଲିଷ୍ଟ ଦେଲି ଭାଗବତ ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏମାନଙ୍କର ନାମ ସବୁ ବ୍ରହ୍ମା ନିଜେ କହୁଛନ୍ତି ନାରଦ ମୁନିଙ୍କୁ ଏମାନେ ସବୁ ପ୍ରାପ୍ତ ହୋଇଛନ୍ତି ସେ କହୁଥିଲେ ବ୍ରହ୍ମା ଯେତେବେଳେ କହୁଥିଲେ ନାରଦ ମୁନିଙ୍କୁ ସେତେବେଳେ କେବେ କହିଥିଲେ ବ୍ରହ୍ମା ନାରଦଙ୍କୁ ବାରକୋଟି 4,00,000 ବର୍ଷ ପୂର୍ବେ ଏଇଟା ଭଗବାନ କହିଥିଲେ ସୂର୍ଯ୍ୟଦେବଙ୍କୁ ଭଗବତ ଗୀତାର ଜ୍ଞାନ କିନ୍ତୁ ବ୍ରହ୍ମା ନାରଦଙ୍କୁ କେବେ ଜ୍ଞାନ ଦେଇଥିଲେ ସୃଷ୍ଟିର ଆରମ୍ଭରେ ସୃଷ୍ଟିର ଆରମ୍ଭ ବ୍ରହ୍ମାଙ୍କୁ 50 ବର୍ଷ ହୋଇଗଲାଣି ଅବଶ୍ୟ ଆରମ୍ଭରେ ଏମାନେ ସବୁ ନଥିଲେ ପରେ ସବୁ ଏମାନେ ସବୁ ହେଲେ ପରେ ଏ ଘଟଣା ସବୁ ହୋଇଥିବ ନାରଦ ମୁନି ବ୍ୟାସଦେବଙ୍କୁ କହିଲେ ସବୁ କଥା ତେଣୁ ଯାହା ହେଉ ବହୁତ ବର୍ଷ ତଳର ଘଟଣା ସେ କହୁଥିଲେ ବର୍ତ୍ତମାନ ଆ ଭିତରେ ଲେଟେଷ୍ଟ ଯେଉଁ ପର୍ସନାଲିଟି ସବୁ ଭଗବାନ ପ୍ରାପ୍ତ ହୋଇଛନ୍ତି ଆମେ ସେଇଟା ଆଡ଼୍ କରିଦେବା ଏଠି ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏତିକି ନାମ ରହିଛି ଆମେ ସବୁ ଆଡ଼୍ କରିବା ବର୍ତ୍ତମାନ କେଉଁମାନେ ଆମ ଦେଖାନ୍ତରେ ଶ୍ରୀ ପ୍ରଭୁପାଦ ମହାରାଜ ଶ୍ରୀ ଗୌରବନ୍ଦସ୍ୱାମୀ ମହାରାଜ ଶ୍ରୀ ଭକ୍ତେଶ୍ୱର ଦାମଦସ୍ୱାମୀ ମହାରାଜ ଏଇଭଳି ଭାବରେ ଅନେକ ବର୍ତ୍ତମାନର ସମୟର କଥା ଆମେ କହିବା ଏମାନେ ସବୁ ଭଗବାନ ପ୍ରାପ୍ତ ହୋଇଛନ୍ତି ତେଣୁ ଏମାନେ ସବୁ ଭଗବାନଙ୍କ ତତ୍ତ୍ୱ ଜାଣିଥିବାରୁ ସେମାନେ ଭଗବତ ଧାମ ସବୁ ଯାଇଛନ୍ତି ଏମାନେ ପଚାରିଥିଲେ ଆଜିର ପ୍ରଶ୍ନ ପଚାରିଲେ ଜଡ଼ଭରତଙ୍କର 3ଟି ଜନ୍ମ ଥିଲା 3ଟି ଜନ୍ମ ପରେ ଯେଉଁ ଜଡ଼ଭରତ ହେଇକି ଆସିଲେ ତାପରେ କ'ଣ ଜନ୍ମ ହେଲା ତାଙ୍କର ଭଗବତ ଧାମକୁ ଗଲେ ଜଡ଼ଭରତ କଥା ଲେଖାଯାଇନି ବହୁତ ବ୍ୟକ୍ତି ଅଛନ୍ତି ସମସ୍ତଙ୍କ ନାଁ ଆଉ ମେନସନ୍ କରିହେବେ କି ଆମେ ଭୌତିକ ଜଗତ ଯେତିକି ଅଛେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି ଅନନ୍ତ କୋଟି ଜୀବ ରହିଛନ୍ତି ତାଙ୍କର 3 ଗୁଣ ହେଉଛନ୍ତି ସେମାନେ ମୁକ୍ତ ଜୀବ 3 ଗୁଣ ସେମାନେ ତାଙ୍କର ନାଁ ଏମାନଙ୍କର ନାମ ତ ନେଇ ହେଉନି ଗଣି ହେବୁନି ଆମର ଭାରତବର୍ଷର ଜନସଂଖ୍ୟା ବଢ଼ି ବଢ଼ିକା ଯାଉଛି 125 କୋଟି ନା କେତେ ଆହୁରି ଅଧିକ ହୋଇଗଲାଣି ବଢ଼ି ବଢ଼ିକା ଯାଉଛି 133 କୋଟି ହୋଇଗଲାଣି ପୁଣି ଗୋଟେ ଦିନରେ ଆଉ କେତେ ବଢ଼ିଯାଉଥିବ ତେଣୁ ଇଏ ଯେଉଁ ଭୌତିକ ଜଗତର ଏତେ ଜୀବ ରହିଛନ୍ତି ଇଏ କେବଳ 4 ଲକ୍ଷ ପ୍ରକାର ମାନବଙ୍କ କଥା କୁହାଯାଉଛି ଏତିକି ପୁଣି 80 ଲକ୍ଷ ଜୀବ ରହିଛନ୍ତି 84 ଲକ୍ଷ ପ୍ରକାର ଜୀବ ଯେଉଁ ରହିଛନ୍ତି ଏ ସମସ୍ତେ ଯେଉଁ ଚିର ଜଗତ ରହିଛି ତା'ର 4 ଭାଗରୁ ଭାଗେ ଏମାନେ ତେଣୁ 4 ଗୁଣ ସେମାନେ ସେଠି ରହିଛନ୍ତି ତାଙ୍କ ହିସାବ କରିହେବ ନାହିଁ ଗଣନା କରିହେବ ନାହିଁ ଏ ଯେ ଭାବ ଶବ୍ଦ ବ୍ୟବହାର କଲେ ଭଗବାନ ଭାବ ଅନେକ ବ୍ୟକ୍ତି ପାଇଛନ୍ତି ତେଣୁ ଏଥିରୁ ଆମେ ମଧ୍ୟ ଆଶା କରିବା ଆମେ ମଧ୍ୟ ଭରସା କରିବା ଆମେ ମଧ୍ୟ ପ୍ରାପ୍ତ ହେବା ଭାବ ଅନ୍ୟମାନେ ସବୁ ପ୍ରାପ୍ତ ହୋଇଛନ୍ତି ଆମେ କାହିଁକି ପ୍ରାପ୍ତ ନ ହେବା ଆମେ ମଧ୍ୟ ଭଗବତ ଧାମ ପ୍ରାପ୍ତ ହେବା ଏଇ ଭରସା କରିବା ଯେଉଁମାନେ ବିଜନେସ୍ ମ୍ୟାନ୍ ସବୁ ରହିଛନ୍ତି ତାଙ୍କ ପ୍ରାକ୍ଟିସ୍ ରହୁଛି ଯେଉଁ ଯିବେ ତାଙ୍କର ପ୍ରଡ଼କ୍ଟ ସେଲ୍ କରିବା ପାଇଁ ଯିବେ ଆସି ଦେଖେଇବେ ଆପଣଙ୍କର ଚିହ୍ନା ପରିଚୟ ଲୋକ କହିବେ ଏମାନେ ଦେଖନ୍ତୁ ଏଇଟା କିଣିଛନ୍ତି ସିଏ କିଣିଛନ୍ତି ସିଏ କିଣିଛନ୍ତି ତାଙ୍କ ନାଁ ସବୁ ଦେଖେଇବେ ତେଣୁ ଏଇଟା ଶୁଣିଲେ ତେଣୁ ଆପଣ ମଧ୍ୟ କହିବେ ହଁ ସେମାନେ କିଣିଛନ୍ତି ଆମେ ବି କିଣିବା ତେଣୁ ଭଗବାନ ମଧ୍ୟ ତାଙ୍କର ଆଡ଼ଭର୍ଟାଇଜମେଣ୍ଟ କରୁଛନ୍ତି ଭଗବତ ଧାମ ଯିବା ପାଇଁ ଭଗବାନ ଆଡ଼ଭର୍ଟାଇଜ ବହୁବ ଅନେକ ମତେ ପ୍ରାପ୍ତ ହୋଇଛନ୍ତି ତେଣୁ ଆମେ ମଧ୍ୟ ଇଣ୍ଟରେଷ୍ଟେଡ଼ ହେବା ଆମେ ମଧ୍ୟ କହିବା ହଁ ତାହେଲେ ଆମେ ମଧ୍ୟ ଯିବା ଭଗବତ ଧାମକୁ ଅନ୍ୟ ସବୁ ଯାଇଛନ୍ତି ଆମେ ମଧ୍ୟ ଭଗବାନ ଧାମକୁ ପ୍ରାପ୍ତ ହେବା ଏ ଭରସା ଆସିବ ଆମର ତେଣୁ 11 ଶ୍ଲୋକରେ କହୁଛନ୍ତି ନନୁ ସିଦ୍ଧସ୍ୱାମୀ ଆଚାର୍ଯ୍ୟ ଟିକାରେ କହୁଛନ୍ତି ନନୁ ତରି କିଂ ତ୍ୱୟପି ବୈଷମ୍ୟମସ୍ତି ପ୍ରଭୁ ଆପଣଙ୍କ ଯେଉଁମାନେ ଖାଲି ଶରଣ ଯିବେ ସେମାନେ ପ୍ରାପ୍ତ ହେବେ ଯେଉଁମାନେ ଶରଣ ଯିବେ ନାହିଁ ତାହେଲେ ସେମାନେ ପ୍ରାପ୍ତ ହେବେ ନାହିଁ ତାହେଲେ ଆପଣଙ୍କର ବୈଷମ୍ୟ ରହିଛି ଆପଣ ତ ସମସ୍ତଙ୍କ ପ୍ରତି ସମାନ ନା ଆପଣ ସମସ୍ତଙ୍କ ପ୍ରତି ସମାନ ସମସ୍ତଙ୍କ ପିତା ଆପଣ ତେଣୁ ତଥୈବ ଯଦି ଏଇ ପ୍ରଶ୍ନ ଆସିବ ନନୁ ତରି କିଂ ତ୍ୱୟପି ବୈଷମ୍ୟ ଅସ୍ତି ତେଣୁ ଭଗବାନ କହିବେ ନା ଯିଏ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବଶଃ ଯିଏ ଯେଉଁଭଳି ଭାବରେ ଭଗବାନ ଶରଣରେ ଯିବେ ଭଗବାନ ତାକୁ ସେଇଭଳି ଭାବରେ ଭଜାମି ତାଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବେ ଯିଏ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ मम वर्तमान वर्तन्ते मनुष्या पार्थ सर्वस्व समस्ते भगवान पथ को अनुसरण करसंति समस्ते किए कौ भाई भाव अनुसरण करसंति किए कौ भाई भाव अनुसरण कर मनुष्या पार्थ सर्वस्व तेणु ये कहगला मम वर्तमान भजन मार्ग अनुवर्तन्ति इंद्रा आदि रूपेणा ममैव सेवत्वात् भगवान को जो मैंने भजन करूना विभिन्न देवादेवी मैंने भजन करते भगवान भजन तब भर कह भगवान जे भी अन्य देवता भक्ता जजंते श्रद्धा नेता ते भी माँ में कहते जजंती अभिधिपूर्वक जो मैंने विभिन्न देवता मान पूजा करती से भगवान पूजा करती कि अभिधिपूर्वक से विधिपूर्वक करती ना साधारण विधिपूर्वक करती ना जापारती ना देवता मैंने से गोटे कथा रही हिंदू मानक अनेक भगवान प्रभुपाद महाराज कहते हिंदू शब्द कौन सी वैदिक साहित्य आम पाइबा ना हिंदू शब्द आसूँ कौटू ना मुसलमान मैंने सब ह उच्चारण करती तेणु सिंधु को सी हिंदू कहती से हिंदू शब्द आसी तेणु भगवान अनेक नुहंती ये जो 33 कोटी एम सब देवता एम भगवान नुहंती 33 कोटी देवता भगवान को सेवाने कर्मचारी सेवाने भगवान सेवार निजुक्त रही जमी विभिन्न राज्य सरकार कर्मचारी रही केन्द्र सरकार कर्मचारी रही विभिन्न कंपानी सब विभिन्न कर्मचारी रही भाव में भगवान इन सब कर्मचारी भौतिक स्तर रही निजुक्त होती किए कौ डिपार्टमेंट सब दि जाइए इंद्र को वाटर डिपार्टमेंट वाटर रिसोर्स डिपार्टमेंट दि जाइए गुबेर को फाइनेंस मिनिस्टर कराई भाव विभिन्न सब जल वरुण सी मत वाटर रिसोर्स अच्छा वायु यह भाव में सब क्या कौ दायित्व दि जाइए देवता मान को भगवान सेवार से निजुक्त रही 33 कोटी देवता रही तेणु किए जो देवदेव मान पूजा कले मत से भगवान पूजा कितु से अभिधिपूर्वक से जानती ना ये माने स्वतंत्र नुहंती ब्रह्मा तर ब्रह्म संहित वर्णना कर मनकर जो मैंने दुर्गा देवी बर्तन आसव कौन अक्टोबर मस आस सेप्टेम्बर मस अक्टोबर मस रे दुर्गा देवी पूजा हे दशहरा आसो दुर्गा देवी पूजा हे तेणु दुर्गा देवी जो मैंने पूजा करते पूजा कर भावती दुर्गा देवी हो सबकि अधीन समस्त बोली यही भाव से धारणा रही किंतु ब्रह्मा तर ब्रह्म संहित कही दुर्गा देवी केमी आराधना करधिपूर्वक केमी आराधना कर सृष्टि स्थिति प्रलयसा धनशक्ति रेखा छाये वजस् भुवनानी विभर्ति दुर्गा इच्छा अनुरूपमेष्टते सा गोविंदमादिपुरुषं तमहं भजामि यद्यो दुर्गा देवी सृष्टि स्थिति प्रलयर दायित्व रही किंतु से मनइच्छा कार्य करें ना छाये भुवनानी विभर्ति छायार स्वतंत्रता न था आलोकर स्थिति अनुसार छायार स्थिति परिवर्तित हुए तेणु छायार स्वतंत्रता न था से भाया दुर्गा देवी जो कार्य कर सृष्टि स्थिति प्रलय कर भगवान के इच्छा अनुसार कर छायदस्य भुवनानी विभर्ति इच्छानुरूप भगवान के इच्छा कार्य कर दुर्गा देवी का जिते देवादेवी अच्छा भगवान की इच्छा कार्य कर तेणु गोविंद मूल पुरुष भगवान हो गोविंद कृष्ण तेणु अन्य देवादेवी मैंने जो रही गणेश पूजा करुँच लोक मैंने भावती गणेश होती सबकि विघ्न विनाशक तेणु से भावती ये हूँ भगवान आपरा कहीं ना ये भाव चिंता करते तेणु गणेश पूजा विधि ब्रह्मा ब्रह्म संहित कौन कौन यदपाद पल्लव जुगं मिंधाय कुंभ द्वंदे प्रणाम समय से वनाधिराज विघ्ना विहंत मणमस्य जगत्रयस्य गोविंदमादिपुरुषं तमहं भजामि यदपाद पल्लव जुगं मिंधाय कुंभ ये गणेश जी जो शक्ति पाई विघ्न विनाशन करुँच
जय
श्री श्री सीताराम कृष्ण हनुमान जी की गणेश जी जो विघ्न विनाश करसंदी केमिति ना भगवान कर ध्यान करी भगवान कर से शक्ति प्राप्त होइसंदी सेबड़ भाव रे जते देवता मान अछंती ब्रह्मा शिव आ विष्णु देवता मान भीतर ए माने तीन जन सब श्रेष्ठ तेणु आंकर गोटे मीटिंग होता जे सब मुनि ऋषि मैंने विचार कले सबुठ श्रेष्ठ देवता किए ब्रह्मा त्रिदेव बोली कहला ब्रह्मा सृष्टि कर विष्णु पालन कर शिवजी संहार कर तेणु ये तीन जन भर किए श्रेष्ठ ये कथा पड़ा तेणु दशम स्कंद 88 अध्याय वर्णना कर 88-99 अध्याय वर्णना कर तेणु भृगु को कहगला भृगु हूँ ब्रह्मा पुत्र भृगु ना हाँ भृगु भृगु हूँ ब्रह्मा पुत्र प्रथम सृष्टि करते ब्रह्मा त्री मरीचि अंग्रेस पुलस्थ पुल प्रदु भृगु वशिष्ठ दक्ष नारद त्रिगात्र दशम एवं प्रथम सृष्टि चारि कुमार पर ब्रह्मा सृष्टि कले शिवजी को तापर ये दस जन को सृष्टि करते तेणु भृगु भितर जाने तेणु भृगु भृगु जन भगवान विभूति भागवत में भगवदगीत वर्णना करेणु भृगु परीक्षा करने गले प्रथम पिता गले ब्रह्मा पाक गले ब्रह्मा पाक गले परीक्षा करने कौन कले ना सम्मान प्रदर्शन कले ना प्रणाम कले ना ब्रह्मा जो देखे मोर पुआ आसुची भृगु आसुची बहुत आनंदित होते कि देखे पुआ आ प्रणाम कले ना तेणु तर क्रोधदात है क्रोधदात है भृगु जापारे पिता क्रोध आसीगला तेणु से पड़ेगले सांगे सांगे पड़ेगले तेणु भृगु परीक्षा पिता फेल हो गले रजगुण रु आसुची रजगुण ब्रह्मा रजगुण सृष्टि होती रजगुण क्रोध आसुची क्रोध आसगले से जापारे क्रोधर लक्षण जापारे तेणु से चलीगले चलीगले भाई पाक गले शिवजी नेक्स्ट गले शिवजी पाक शिवजी जो कैलाश पर्वत रही पार्वती सहित रही शिवजी पाक जो जाव शिवजी देखिए भाई आसती सान भाई पाछटी आने गले भृगु पाक जागु बहुत अपमान सुध कथा कौन तुम्हें के स्नान कर सब श्मशान जो रही पाउँस से सब देह बढ़ी जाइ शरीर सब सर्प श्रावण मस बर्तमान सोमवार का दिजो जल दिजो श्रावण मसरे शिवजी यही भाव रही भूत भाई रही तेणु यही भाव कहले बहुत अपमान सूचक कथा कहीदे शिवजी का मतलब क्रोध आसीगला शिवजी सी भगवान विष्णु अवतार से हूँ गुण अवतार तम गुणर अवतार तेणु जो रिंग चिपीदे से रिंग हमारी जा शिवजी जो भाव में क्रोध प्रकाश कले से क्रोध खाली प्रकाश कले ना त्रिशूल हत्या करने ना आसे त्रिशूल धरले हत्या करने आगभर हो गले तेणु तर पत्नी भवानी बहुत अनुरोध करापर रहा से रख रे ना हत्या कर दे था गुरु को भाई को ये क्रोध हो गला शिवजी तापर गले विष्णु पाक गले वैकुंठ लोक गले विष्णु शयान श्रेय उत्संगे लक्ष्मीदेवी कोड़े शयन करते मथा रखिक शयन करते तेणु भृगु गले भगवान व्यवस्था ये भृगु गले पदा बक्ष ताड़ बक्ष देश में पदर ताड़न कले पद प्रहार करदे भगवान सीधा सड़ सीधा सड़क जाए पहुँचीगले पदारे ବକ୍ଷରେ ପଦାଘାତ କରିଦେଲେ, ଲକ୍ଷ୍ମୀଦେବୀଙ୍କ କୋଳରେ ଶୟନ କରିଛନ୍ତି, ଇଏ ଗଲେ ପରୀକ୍ଷା ହେଲା, ଏଇଟା ହାଇଏଷ୍ଟ ପରୀକ୍ଷା କରିଦେଲେ, ତେଣୁ ଗଲେ ବକ୍ଷ ଦେଶରେ ପଦପ୍ରହାର କରିଦେଲେ। ତେଣୁ ଭଗବାନ ବିଷ୍ଣୁ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ, କିଛି କହିଲେ ନାହିଁ, ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ। ଭଗବାନ ସବୁ ଜାଣନ୍ତି, ଲକ୍ଷ୍ମୀଦେବୀ ମଧ୍ୟ ଉଠି ପଡ଼ିଲେ, ତେଣୁ କ୍ଷମା ପ୍ରାର୍ଥନା କରୁଛନ୍ତି ଭୃଗୁଙ୍କ ପାଖରେ। କହିଲେ ଆପଣ ଆସିଲେ ବୋଲି ମୋତେ ଟିକେ ଫୋନ୍ କରିଥାନ୍ତେ, ଜାଣିପାରିଲି ନାହିଁ, ଖବର ଦେଇଛି ମେସେଞ୍ଜର ପାଖରେ ହାତ ତାଙ୍କ ସବୁ ରହିଛନ୍ତି ନା। ଏ ଚାରିକୁମାର ଯାଇପାରିଲେ କି ଭଗବାନଙ୍କୁ ଦର୍ଶନ କରିବା ପାଇଁ? ଚାରିକୁମାର ଗଲେ ଯାଇପାରିଲେ ନାହିଁ, ସେ ଛଅଟା ଗେଟ୍ ପାର ହେଇକି ସପ୍ତମ ଗେଟ୍ରେ ଯେତେବେଳେ ପହଞ୍ଚିଥିଲେ, ସେତେବେଳେ ଜୟ ବିଜୟ ଅଟକେଇ ଦେଲେ ତାଙ୍କୁ। ସେଇଥିପାଇଁ ଚାରିକୁମାର ତୁମକୁ ଅଭିଶାପ ଦେଇଦେଇଥିଲେ, ତୁମେ ଯାଅ ଯେଉଁଠି ଏଇସବୁ ଭେଦ ରହିଛି ସେଇ ସେଇ ଜଗତକୁ ଯାଅ, ତୁମେ ପୃଥିବୀ ଲୋକକୁ ଯାଅ ବୋଲି ଅଭିଶାପ ଦେଇଥିଲେ। ତେଣୁ ସେ ତିନି ଜନ୍ମ ନେବାକୁ ପଡ଼ିଲା ତାଙ୍କୁ। ସତ୍ୟ ଯୁଗରେ ସେ ଆସିଲେ କ'ଣ, ହିରଣ୍ୟାକ୍ଷ ହିରଣ୍ୟକଶ୍ୟପ ରୂପରେ, ତ୍ରେତା ଯୁଗରେ ଆସିଲେ ରାବଣ କୁମ୍ଭକର୍ଣ୍ଣ ରୂପରେ, ଦ୍ୱାପର ଯୁଗରେ ଆସିଲେ ଶିଶୁପାଳ ଦନ୍ତବକ୍ର ରୂପରେ। ତେଣୁ ମେସେଞ୍ଜର ଗାଁ ଖବର ପଠେଇଥାନ୍ତେ, ଭୃଗୁ ଆସିଛନ୍ତି ଖବର ଖବର ଦିଅ, କିଛି ନାହିଁ, ଆସିଲେ ଯେ ଭଗବାନ ବ୍ୟବସ୍ଥା କରିଛନ୍ତି, ତାଙ୍କୁ ଛାଡ଼ିଦେଲେ କେମିତି? ଚାରିକୁମାର କେମିତି ଅଟକେଇ ଦେଲେ, ଆକୁ କେମିତି ଛାଡ଼ିଦେଲେ? ଭଗବାନ ବ୍ୟବସ୍ଥା, ଭଗବାନ ହେଉଛି ଶ୍ରେଷ୍ଠ, ଏଇଟା ପରୀକ୍ଷା ଭଗବାନ ନିଜେ ଦେଖେଇ ଦେଇଛନ୍ତି। ସେଇଟା ନା ଭୃଗୁ ଅବାଧ ପ୍ରବେଶ ମିଳିଗଲା, ଆସି ପହଞ୍ଚିକରି ପ୍ରହାର କରିଦେଲେ, ପାଦରେ ପ୍ରହାର କରିଦେଲେ, କିନ୍ତୁ ଭଗବାନ କିଛି କହିଲେ ନାହିଁ, ବରଂ ଭୃଗୁଙ୍କର ପାଦକୁ ଆଉଁସ ଦେଲେ, ତାଙ୍କୁ ବସେଇ ଦେଇକରି ତାଙ୍କୁ ପାଦକୁ ଆଉଁସ, ମୋର ବକ୍ଷ ଦେଶ ବହୁତ କଠୋର ବୋଲି କହିକିରି, ତୁମର ପାଦ ବ୍ରାହ୍ମଣ ବ୍ରାହ୍ମଣ ଦେବ ଦେଖେଇ ଦେଇଛନ୍ତି। ବ୍ରାହ୍ମଣ ଦେବ ପଦପ୍ରହାର କଲେ ମଧ୍ୟ କିଛି ବିଚଳିତ ହେଲେ ନାହିଁ, କିଛି କ୍ରୋଧ ପ୍ରକାଶ କଲେ ନାହିଁ, କିଛି ରିଆକ୍ସନ୍ ନାହିଁ, ବରଂ କ୍ଷମା ପ୍ରାର୍ଥନା କଲେ ଏବଂ କହିଲେ, ମୋର ଏ ଯେଉଁ ବକ୍ଷ ବହୁତ କଠୋର, ତୁମର ପାଦଟା ବହୁତ କୋମଳ ପାଦ, ତୁମ ପାଦକୁ ବହୁତ ଆଘାତ ଲାଗିଥିବ, ତେଣୁ ଭଗବାନ ତାଙ୍କ ବକ୍ଷ ଦେଶରେ ସେଇ ଭୃଗୁ ଯେଉଁ ପଦପ୍ରହାର କରିଥିଲେ ଏପର୍ଯ୍ୟନ୍ତ ସେ ଧାରଣ କରିଛନ୍ତି। ବତ୍ସ ଶ୍ରୀବତ୍ସ ଚିହ୍ନ ବୋଲି କୁହାଯାଏ, ଶ୍ରୀବତ୍ସ ଚିହ୍ନ ଭୃଗୁଙ୍କର ପଦଚିହ୍ନକୁ ଧାରଣ କରି ରଖିଛନ୍ତି, ଏପର୍ଯ୍ୟନ୍ତ ମଧ୍ୟ ରଖିଛନ୍ତି ଭଗବାନ। ତେଣୁ ଇଏ ବିଷ୍ଣୁ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ବୋଲି ଏଇଟା ନିର୍ଦ୍ଧାରିତ ହୋଇଯାଇଛି, କିନ୍ତୁ ତଥାପି ଲୋକମାନେ ବିଭିନ୍ନ ପ୍ରକାର ଦେବଦେବୀମାନେ ପୂଜା କରୁଛନ୍ତି, ସବୁ ଚାଲିଛି ଚାଲିଛି। କେତେଜଣ ଜାଣିଛନ୍ତି ଏ ଶାସ୍ତ୍ର କଥା, କେତେଜଣ ଜାଣିଛନ୍ତି? ପୁରାଣମାନଙ୍କର ଯେଉଁ ରହିଛି, ଶିବ ପୁରାଣ ରହିଛି, ବ୍ରହ୍ମପୁରାଣ ରହିଛି, ଏଥିରେ ଏଭଳି ଭାବରେ ବର୍ଣ୍ଣନା କରାଯାଇଛି ସିଏ ହେଉଛନ୍ତି ଶ୍ରେଷ୍ଠ, ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇସବୁ ବୁଝିପାରିବେ ନାହିଁ। ତେଣୁ ଏଠି ଯେଉଁ କୁହାଗଲା ଯେ ଯେ ଯଥା ମାନ ପ୍ରପଦ୍ୟନ୍ତେ ତାଙ୍କ ସତୈବ ଭଜାମ୍ୟହଂ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବସ। ତେଣୁ ଭଗବାନ ଯିଏ ଯାହାର କଲେ ମାନେ ସବୁକିଛି ସମସ୍ତେ ହେଉଛନ୍ତି ଭଗବାନଙ୍କର ଅଂଶ, ସେଇ ହିସାବରେ ସମସ୍ତେ ଭଗବାନଙ୍କର ଶରଣ ଯାଉଛନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣ ନଯିବେ, ସିଧାସଳଖ ଭଗବାନଙ୍କ ଶରଣ ନଯିବେ, ସେମାନେ ଏଇ ଭୌତିକ ଜଗତରେ ହିଁ ଘୁରି ବୁଲିବେ। ଆନ୍ତବତୁ ଫଳନ୍ତି ସାଂ ତଦ୍ଭବତୀ ଅଳ୍ପମେଦସାଂ ଦେବାନ ଦେବତୁ ଯାଆନ୍ତି ମଦ୍ଭକ୍ତା ଯାଆନ୍ତି ମାହପି। ଦେବତାମାନଙ୍କୁ ପୂଜା କଲେ ଆମେ ଦେବଲୋକ ପ୍ରାପ୍ତ ହେବା, କିନ୍ତୁ ଭଗବାନଙ୍କ ପୂଜା କଲେ ଆମେ ଭଗବତ ଧାମ ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଲେ ଯେ ତୁମେ ତ ଆମ ସାଙ୍ଗର, ତୁମେ କେମିତି କହିଲ, ବିଭୀଷଣଙ୍କୁ କହିଲ କେମିତି ଜ୍ଞାନ, ଏତେ ବର୍ଷ ତଳର କଥା, ତେଣୁ ସେ ପ୍ରଶ୍ନର ଉତ୍ତରରେ ଏ ପର୍ଯ୍ୟନ୍ତ କହିଲେ। ବର୍ତ୍ତମାନ ଚତୁର୍ଥ ଅଧ୍ୟାୟର ଦ୍ୱାଦଶ ଶ୍ଳୋକରେ କର୍ମଯୋଗ ବିଷୟରେ କହିବେ, ବାର ଶ୍ଳୋକରୁ କର୍ମଯୋଗ ଆରମ୍ଭ ହେବ, ଇଏ ମଧ୍ୟ କର୍ମ, ତୃତୀୟ ଅଧ୍ୟାୟରେ ମଧ୍ୟ କର୍ମ କହିଥିଲେ, କର୍ମ ବିଷୟରେ ଏଇ ଛଅଟି ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବ କର୍ମଯୋଗ, ତେଣୁ ଚତୁର୍ଥ ଅଧ୍ୟାୟରେ ମଧ୍ୟ ଏହି ସବୁ ବିଭିନ୍ନ ପ୍ରକାର କର୍ମକାଣ୍ଡ ବେଦରେ ଯେଉଁ ବିଭିନ୍ନ ପ୍ରକାର ଯଜ୍ଞ ଏସବୁ ବିଷୟରେ ବର୍ଣ୍ଣନା କରାଯିବ, ଦ୍ୱାଦଶ ଶ୍ଳୋକରେ ବର୍ଣ୍ଣନା କରାଯିବ, ଆମେ ସେଇଟାକୁ ଆସନ୍ତାକାଲି କହିବା। ତେଣୁ ବର୍ତ୍ତମାନ ଆସନ୍ତାକାଲି ମୁଁ କହିବି, ନହେଲେ ଆପଣମାନେ କିଏ କହିବେ? ତେଣୁ ବର୍ତ୍ତମାନ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ବା ହଁ କୁହନ୍ତୁ, ଆପଣଙ୍କ ପ୍ରଶ୍ନ ଦରକାର ଆମର।
ଆପଣ କହିଲେ
करना। भट्ट महाराज आगे हाँ कमी मन रहा तेणु ये भगवदगीतार भगवान कहते कथा पंदर अध्याय पंदर श्लोक पढ़े कहते सर्वस्वता हम हृदय सन्निविष्टो मत स्मृति ज्ञानम अपोहरण च वेदेश सर्वैरहम वेद्यो वेदांतकृत वेद विदाम भगवान समस्त हृदय रही तेणु से स्मृति आसूँ ज्ञान आसूँ और विस्मृति आसूँ मत स्मृति ज्ञानम अपोहरण च अपहरण कह विस्मृति आम भूली जाऊे स्मृति दौरान ज्ञान दौरान विस्मृति दौरान तेणु अर्जुन हूँ जीवतत्व जीवतत्व को साधारणतः जदि भगवान चाहिए देपर ज्ञान स्मृति देपर किंतु से दिखती ना साधारण दिखती ना स्पेशल केस स्पेशल केस रे सब दि जाए जमी नारद मुनि खाली भरत ना नुहत नारद मुनि मन रखुले तीन जन्म कथा मन रही नारद मुनि से थे उपवरण गंधर्व थे सप्तम स्कंदे प्रहलाद से कथा कही से उपवरण गंधर्व थे सेठी थे देवता मान सभा भगवान गान भगवान संगीत गान न करी से स्त्री पुरुष यही भाव संगीत गान कले फिल्म गीत गान कले तेणु से अभिशाप देवर से पुणी गोटे दासीपुत्र होकर आसते जहाँ को व्यासदेव आज आम सका कौन व्यासदेव से कथा कही व्यासदेव से दासीपुत्र कथा कही से नारद मुनि जन्म हेले तीन जन्म कथा मन थी से भाव भरत महाराज ये 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 सब उदाहरण रही उदाहरण प्रस्तुत कर भगवत गीता रे भगवान कहले जे स्वल्पमपि अस्य धर्मस्य त्रायते महत भया अति अल्प जन जदि भगवान किसी भक्ति करछन ताले से बड़ बड़ विपद रक्षा पाइब ताले भरत महाराज अति अल्प कर नथले बहुत किछ करथले से भावस्तर को जाइथले ताकर काई पतन हला ना ताकर जो पतन हला ए हम शिक्षा दवा पे करछनि भगवान ये स्पेशल केस जनरल केस नुह स्पेशल केस स्पेशल केस सब मन रह भगवान चाहिए मन कुंतीदेवी कुंतीदेवी ए ना कुंती नु गांधारी गांधारी शहे पुत्र मृत्युवरण कले से भगवान पचारे कहले से सती स्त्री मान सत जन्म कथा मन थाए कहुए सती स्त्री मान पूर्व जन्म सत जन्म कथा मन थाए तेणु से पचारे कृष्ण को कहले मु मोर पूर्व सात जन्म भितर कौन से पाप कार्य करना कहीं मोर सामने मोर पुत्र मान मृत्युवरण कले तेणु भगवान पुणी स्मृति देदेले शहे जन्म तलर कथा मन पड़े शहे जन्म तले से जड़े राजकन्या राजकन्या बेले से पुष्करणी जो राज उद्यान जो पुष्करणी रही स्नान करने जाता बेले गोटे कईचटे अंडा दे शहेटी अंडा सेटा दड़ी देते से कईच अभिशाप देता तेणु भगवान जब चाहिए आमको सब मन मन पकईदे कि भगवान से साधारणत मन रहे ना कार पूर्वजन्म स्मृति से व्यासदेव पचारे केमी आप मन रखिले पूर्वजन्म कथा व्यासदेव पचारे से कहार मन रहे ना कि स्पेशल केस स्पेशल केस सब भगवान स्मृति दिखती भरत महाराज से भाव पूर्व जेहेतु से भक्ति करते भक्ति केवल नष्ट होना तेणु भक्ति द्वारा भगवान तक सी स्मृति देते जो सी मन रखी परजन्मे जो स्टार्ट बंद होता सी पी स्टार्ट स्टार्ट कले भगवत धाम से गले पी भरत महाराज तेणु आम कथा विश्राम देवा जय श्रीमद् भगवद गीता की जय श्री गोपाल महाराज की। जय श्री गुरुदेव की संवेद गौर भक्तवृंद की जय गौर ब्रह्मानंद जय। ଯେତେବେଳେ ଇଏ ହେଉଥିବ ସେ ଯେଉଁ ଉପରେ ନାହିଁ ସାଇଡ଼୍ରେ ସେଇଟାକୁ ଟିପିଦେଲେ ସେଇଟା ଆଉ